ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। ଜୁହାର ବୟଲାମୁଖିଆ ଖବର। ନୂଆପଡ଼ାର ଖରିଆର ରୋଡ୍ଠାନେ ବିଜେପିର ବିଜୟ ସଂକଳ୍ପ ସମାବେଶଟି ଯୋଗଦେଲେ ମୁଖ୍ୟମନ୍ତ୍ରୀ। ନୂଆପଡ଼ା ଉପନିର୍ବାଚନ ଲାଗି ଆଜି ଝନେ ସ୍ୱାଧୀନ ପ୍ରାର୍ଥୀ ଦାଖଲ କଲେ ନାମାଙ୍କନ। ରାଜ୍ୟ ସରକାରୀ କର୍ମଚାରୀମାନଙ୍କର ମହଙ୍ଗା ଭତ୍ତା ବଢ଼ାଲା 3%। ସମକ ଲାଗି ଖାଦ୍ୟ ନିରାପତ୍ତାର ଗୁରୁତ୍ୱକେ ନଜରଥି ରଖିକରି ଆଜି ପାଳନ ହେଉଛେ ବିଶ୍ୱ ଖାଦ୍ୟ ଦିବସ। ଆଉର୍ ଦେଶୁ ପୂରାପୂରି ଭାବେ ଫେରିଲା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ। ନୂଆ ସରକାର ଥି ରାଇଜେ ବିକାଶ ପ୍ରକ୍ରିୟା ଜୋର୍ରେ ଚାଲିଛି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି କହିଛନ୍। ନୂଆପଡ଼ା ବିଧାନସଭା ଉପନିର୍ବାଚନ ଆଗନୁ ଆଜି ଜିଲ୍ଲାର ଖରିଆର ରୋଡ୍ଠାରେ ହୋଇଥିବା ବିଜୟ ସଂକଳ୍ପ ସମାବେଶ ଆଉ ମିଶ୍ରଣ ପର୍ବଥି ଯୋଗ ଦେଇକରି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝି କହିଛନ୍, ଜିଲ୍ଲାର ବିକାଶ ଲାଗି ସରକାର ଏପତକ 1100 କୋଟି ଟଙ୍କାର ପ୍ରକଳ୍ପ ଘୋଷଣା କରିଛନ୍। ରାଇଜେ ସୁଭଦ୍ରା ଯୋଜନାଥି 1 କୋଟିନୁ ଅଧିକା ମହିଳା ଉପକୃତ ହୋଇଥିବାର ବେଲ୍କେ ନୂଆପଡ଼ା ଜିଲ୍ଲାନୁ 1,55,000 ମହିଳା ହିତାଧିକାରୀ ଲାଭ ପାଇଛନ୍ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍।
ନୂଆପଡ଼ା ଜିଲ୍ଲାରୁ 1,55,000 ମା ସୁଭଦ୍ରା ଯୋଜନାରେ ଉପକୃତ ଆଜି ହୋଇଛନ୍ତି ଏବଂ 2,00,000 ଚାଷୀ ସମୃଦ୍ଧ କୃଷକ ଯୋଜନାରେ ଚାଷୀ ଭାଇମାନେ ଉପକୃତ ହୋଇପାରିଛନ୍ତି ଏବଂ ଚଳିତ ବର୍ଷ ମଧ୍ୟ ପଞ୍ଜୀକୃତ ହେଲା ପରେ ଆମେ ସେ ଲାଭ ସେମାନଙ୍କୁ ଦେବା ପାଇଁ ଆଜି ବି ଆମେ ଯାଉଛୁ। ଏହି ଡବଲ ଇଞ୍ଜିନ ସରକାର ଦ୍ୱାରା ଓଡ଼ିଶାର ବିକାଶ ଦୃଢ଼ ଭାବରେ ଦ୍ରୁତଗତିରେ ଆହୁରି ଆଗକୁ ବଢ଼ି ଚାଲିବ।
ମୁଖ୍ୟମନ୍ତ୍ରୀ ଆଜି ପ୍ରଚାର କାର୍ଯ୍ୟକ୍ରମଥି ଯୋଗ ଦେଇକରି ଦଳର ପ୍ରାର୍ଥୀ ଜୟ ଢୋଲକିଆଙ୍କ ଲାଗି ପ୍ରଚାର କରିଛନ୍। ଆଇବା 18 ତାରିଖ ଶନିବାର ଦିନ ଜୟ ଢୋଲକିଆ ନାମାଙ୍କନ ପତ୍ର ଦାଖଲ କରିବେ ବୋଲି ଜଣାପଡ଼ିଛି। ସମାବେଶଟି ଦଳର ଜାତୀୟ ପ୍ରଭାରୀ ବିଜୟ ପାଲ୍ ସିଂ ତୋମାର, ରାଜ୍ୟ ସଭାପତି ମନମୋହନ ସାମଲ, ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓଙ୍କ ସହିତ ରାଜସ୍ୱ ମନ୍ତ୍ରୀ, ପଞ୍ଚାୟତିରାଜ ମନ୍ତ୍ରୀ, ଖାଦ୍ୟ ଯୋଗାଣ ମନ୍ତ୍ରୀ, ଗଣଶିକ୍ଷା ମନ୍ତ୍ରୀ, ସ୍ୱାସ୍ଥ୍ୟମନ୍ତ୍ରୀ ଆଉ ସାଂସଦ ବିଧାୟକମାନେ ଉପସ୍ଥିତ ଥିଲେ। ସେଆଡ଼େ ନୂଆପଡ଼ା ଉପନିର୍ବାଚନ ଲାଗି ବିଜେପି ତରଫୁ ଷ୍ଟାର ପ୍ରଚାରକ ତାଲିକା ବାହାର କରାଯାଇଛି। ତାଲିକାଥି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସହିତ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ, ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ ସାଏ, କ୍ଷେତ୍ରୀୟ ପ୍ରଭାରୀ ସୁନୀଲ ବଂଶଲ, ବିଜୟପାଲ ସିଂ ତୋମାର, ଲତା ଉସେଣ୍ଡି, ଦୁହି ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ ଆଉ ପ୍ରଭାତୀ ପରିଡ଼ା ସାମିଲ ଅଛନ୍ତି। ନୂଆପଡ଼ା ଉପନିର୍ବାଚନର ନାମାଙ୍କନ ଦାଖଲର 4 ନମ୍ବର ଦିନେ ଆଜି ଆଉ 2 ନାମାଙ୍କନ ପତ୍ର ବିକ୍ରି ହୋଇଥିବାର ବେଲ୍କେ ଝନେ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍। ଜିଲ୍ଲା ରିଟର୍ଣ୍ଣିଂ ଅଧିକାରୀ ସୁର୍ମି ସୋରେନ୍ଙ୍କର ସୂଚନା ଅନୁସାରେ ଉପନିର୍ବାଚନ ଲାଗି ଆଜି ତକ୍ ମୋଟ 16 ନାମାଙ୍କନ ପତ୍ର ଦାଖଲ ହୋଇଛି। ଆଶ୍ରୟ ମହାନନ୍ଦ ଆଜି ସ୍ୱାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ ପତ୍ର ଦାଖଲ କରିଛନ୍। ରାଜ୍ୟ ସରକାର ସରକାରୀ କର୍ମଚାରୀମାନଙ୍କର ମହଙ୍ଗା ଭତ୍ତା ଆଜି 3% ବଢ଼ିଛନ୍। ଇ ବଛର ଜୁଲାଇ 1 ତାରିଖନୁ ବଢ଼ିଥିବା ଭତ୍ତା ଲାଗୁ ହେବା ଆଉ ଇ ମାସର ଦରମାଥି ନଗଦ ଆକାରରେ ମିଳିବା ସରକାରଙ୍କର ଇ ପଦକ୍ଷେପ ସହିତ ଏହାଦେ ରାଜ୍ୟ ସରକାରୀ କର୍ମଚାରୀମାନଙ୍କର ମହଙ୍ଗା ଭତ୍ତା 55%-58% ବଢ଼ିଛି। ସରକାରୀ କର୍ମଚାରୀମାନଙ୍କ ସହିତ ପେନ୍ସନ୍ଭୋଗୀମାନଙ୍କ ଟିଆଇ ବିଲ୍ 3% ବଢ଼ିଛି। ଇଟା ବିଲ୍ ଇ ମାସର ପେନ୍ସନ୍ ଥି ବଢ଼ତି ଆକାରରେ ଦିଆଯିବା ରାଜ୍ୟ ସରକାରଙ୍କର ଏହି ପଦକ୍ଷେପ ଥି ରାଜ୍ୟର 8.5 ଲକ୍ଷ ସରକାରୀ କର୍ମଚାରୀ ଆଉ ପେନ୍ସନ୍ଭୋଗୀ ଉପକୃତ ହେବେ। ଓଡ଼ିଶା ପୁଲିସ୍ର କ୍ରାଇମ୍ବ୍ରାଞ୍ଚ ଶାଖା ତରଫୁ ଆଜିଠାନୁ କଟକ ରିଜର୍ଭ ପୁଲିସ୍ ପଡ଼ିଆଠାରେ 70 ନମ୍ବର ପୁଲିସ୍ ପେସାଦାର ପ୍ରତିଯୋଗିତା ମୂଲ ହୋଇଛି। ପୁଲିସ୍ ମହାନିର୍ଦ୍ଦେଶକ ୱାଇବି ଖୁରାନିଆ ଇତାର ଶୁଭାରମ୍ଭ କରିକରି କହିଛନ୍, ଅପରାଧ ନିୟନ୍ତ୍ରଣ ପଦ୍ଧତି ବାବଦେ ଇ ଅବସରରେ ତାଲିମ ଦିଆଯିବା। ଇ ବୃତ୍ତିଗତ ପ୍ରତିଯୋଗିତା ପୁଲିସ୍ ବାହିନୀର ଦକ୍ଷତା ବଢ଼ାବାରେ ସାହାଯ୍ୟ କରବା ବୋଲି ଶ୍ରୀ ଖୁରାନିଆ କହିଛନ୍। ଆଇବା 19 ତାରିଖ ତକ୍ ଚାଲବାର୍କେ ଥିବା ଏ ପ୍ରତିଯୋଗିତାଥି ରାଜ୍ୟର 34 ପୁଲିସ୍ ଜିଲ୍ଲାର ଆଉ ପ୍ରତିଷ୍ଠାନର 273 ପୁଲିସ୍ କର୍ମଚାରୀ, 43 ପୁଲିସ୍ କୁକୁର ଆଉ ତାଙ୍କର ହ୍ୟାଣ୍ଡଲର ଭାଗ ନେଇଛନ୍। ଏ ଅବସରରେ ତଦନ୍ତ, ଫରେନ୍ସିକ୍, ସାଇବର ଅପରାଧ ଆଉ ଟେକ୍ନିକାଲ ସର୍ଭିଲାନ୍ସ ବିଭାଗ ଲାଗି ଭିନ୍ ଭିନ୍ ପ୍ରତିଯୋଗିତା ହେବା। ଭାରତୀୟ ନିର୍ବାଚନ ଆୟୋଗ ତରଫୁ ଦୂରଦର୍ଶନ ଆଉ ଆକାଶବାଣୀଥି ମାହାଲିଆ ପ୍ରସାରଣ ସମୟ ଲାଗି ଜାତୀୟ ଆଉ ରାଜ୍ୟସ୍ତରୀୟ ଦଲମାନଙ୍କୁ ଡିଜିଟାଲ ଭାଉଚର ବଣ୍ଟାଯାଇଛି। ଜନପ୍ରତିନିଧିତ୍ୱ ଆଇନ 1991 ଧାରାର କ ଅନୁସାରେ ନିର୍ବାଚନ ଆୟୋଗ ଏହି ବିଧାନସଭା ନିର୍ବାଚନଟି ସ୍ୱୀକୃତି ପାଇଥିବା ଦଲମାନଙ୍କୁ ପ୍ରସାରଣ ଲାଗି ସମୟ ଆବଣ୍ଟନ କରିଛନ୍। ଫି କ୍ଷେପେ ପ୍ରତିଦ୍ୱନ୍ଦ୍ୱୀ ପ୍ରାର୍ଥୀଙ୍କର ତାଲିକା ବାହାରବାର ଉତ୍ରୁ ଭୋଟ୍ ତାରିଖର 2 ଦିନ ଆଘୋତକ ପ୍ରସାରଣ ଅବଧି ସ୍ଥିର କରାଯିବା। ରାଜ୍ୟ ଭିତରେ ଆଞ୍ଚଳିକ ନେଟୱର୍କ ଥି ସବୁ ଦଲକେ ସମାନ ଭାବେ ସମୟ ଦେବାରକେ ଦୂରଦର୍ଶନ ଆକାଶବାଣୀ 45 ମିନିଟ୍ର ମୂଲ ସମୟର ମାହାଲିଆ ପ୍ରସାରଣ ସୁବିଧା ଦିଆଯାଇଛି। ରାଜନୈତିକ ଦଲମାନଙ୍କୁ ପ୍ରାସଙ୍ଗିକ ନିର୍ଦ୍ଦେଶାବଳୀକେ କଡ଼ାକଡ଼ି ଭାବେ ପାଳନ କରିକରି ରେକର୍ଡିଂ ଦାଖଲ କରବାରକେ ପଡ଼ବା। ଦଳୀୟ ପ୍ରସାରଣ ଛଡ଼ା ପ୍ରସାର ଭାରତୀ, ଦୂରଦର୍ଶନ ଆଉ ଆକାଶବାଣୀ ଲାଗି ଆଲୋଚନା ଆଉ ବିତର୍କର ଆୟୋଜନ କରବା। ଚିକିତ୍ସିତ ହେଉଥିବା ଶିଶୁ କର୍କଟ ରୋଗୀମାନଙ୍କ ଲାଗି କଟକ ଆଚାର୍ଯ୍ୟ ହରିହର ସ୍ନାତକୋତ୍ତର କର୍କଟ ରୋଗ ପ୍ରତିଷ୍ଠାନ ତରଫୁ ପାଠାଗାର ବ୍ୟବସ୍ଥା କରାଯାଇଛି। ଅନୁଷ୍ଠାନର ପୁରୁଣା କୋଠାନ ଇ ପାଠାଗାର ସ୍ଥାପନା କରାଯାଇଛି। ପାଠାଗାରନ ଶିଶୁ ରୋଗୀମାନଙ୍କ ଲାଗି କଥାନି ବହି, ଫଟୁ ବହି, ରଙ୍ଗ କରବାର ଦରବ, ଖେଲା ଦରବ ସହିତ ଡିଜିଟାଲ ଶିକ୍ଷଣ ଦରବ ରଖାଯାଇଛି। ଏହି ପଦକ୍ଷେପ ଜରିଏ ଶିଶୁ ରୋଗୀମାନଙ୍କର ମାନସିକ ସ୍ଥିତି ଭଲ ରଖାଯିବାର ସହିତ ସେମାନଙ୍କର ସୃଜନଶୀଳତା ଆଉ ଶିକ୍ଷା ଉପରେ ଭି ଧ୍ୟାନ ଦିଆଯାଉଛି। ଇତାର ଜରିଏ ଛୁଆମାନଙ୍କର ଭିତରେ ସକାରାତ୍ମକ ଚିନ୍ତାଧାରା ଆଉ ଆତ୍ମବିଶ୍ୱାସ ବଢ଼ବା ବୋଲି ଆଶା କରାଯାଉଛି। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ। ସମସ୍ତଙ୍କ ଲାଗି ଖାଦ୍ୟ ନିରାପତ୍ତାର ଗୁରୁତ୍ୱକେ ଉପଲବ୍ଧି କରିକିରି ଫି ବଛର ଆଜିର୍ ଦିନକେ ବିଶ୍ୱ ଖାଦ୍ୟ ଦିବସ ଭାବେ ପାଳନ କରାଯାଉଛି। କ୍ଷୁଧା ନିବାରଣକେ ନଜରଥି ରଖିକିରି ସରକାରୀ ସ୍ତରଥି ନିଆଯାଇଥିବାର ବହୁଟେ ପଦକ୍ଷେପ ଭାବେ ଜନସଚେତନତା ବଢ଼ାବାର ଏ ଦିବସର ଉଦ୍ଦେଶ୍ୟ ଆଏ। ବିଶ୍ୱ ଖାଦ୍ୟ ଦିବସର ଇ ବଛରର ବାର୍ତ୍ତା ରହିଛି, ଉତ୍ତମ ଖାଦ୍ୟ ଆଉ ଉନ୍ନତ ଭବିଷ୍ୟତ ଲାଗି ସହଯୋଗର ହାତ ବଢ଼ାମା। 1945 ମସିହାର ଆଜିର୍ ଦିନେ ମିଳିତ ଜାତିସଂଘର ଖାଦ୍ୟ ଆଉ କୃଷି ସଂଗଠନ ପ୍ରତିଷ୍ଠା କରାଯାଇଥିଲା। ଏହି ଦିବସକେ ସୋର କରିକିରି ଫି ବଛର ବିଶ୍ୱ ଖାଦ୍ୟ ଦିବସ ପାଳନ କରାଯାଉଛି। 2030 ମସିହା ତକ ପୃଥିବୀରେ କେହି ଯେନ୍ତା ଭୋକେ ନାଇଁ ରହିବେ ସେ ଲକ୍ଷ୍ୟ ପୂରଣ ଲାଗି ପଦକ୍ଷେପ ନିଆଯାଉଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିଶ୍ୱ ଖାଦ୍ୟ ଦିବସ ଅବସରରେ ଶୁଭେଚ୍ଛା ଜଣାଇକରି କହିଛନ୍, ସରକାର ରାଇଜେ ପୁଷ୍ଟିକର ଖାଦ୍ୟ ମିଳିବାଟା ସୁନିଶ୍ଚିତ କରବାର ଆଉ କୁପୋଷଣକେ ପୂରା ଦୂର କରବାର ଲାଗି ସଂକଳ୍ପବଦ୍ଧ ଆନ୍। ମେରୁଦଣ୍ଡ ସ୍ୱାସ୍ଥ୍ୟକେ ତହଙ୍କାବାର ଲକ୍ଷ୍ୟଟି ଆଜି ବିଶ୍ୱ ମେରୁଦଣ୍ଡ ଦିବସ ପାଳନ କରାଯାଉଛି। ଇ ବଛର ଇ ଦିବସର ବିଷୟବସ୍ତୁ ରହିଛି, ସୁସ୍ଥ ଭବିଷ୍ୟତ ଲାଗି ମେରୁଦଣ୍ଡକେ ସୁରକ୍ଷିତ ରଖମା। ମେରୁଦଣ୍ଡ ରୋଗ ଆଉ ଅକ୍ଷମତାକେ ଦୂର କରବାର ଲାଗି ଇ ବଛର ବାର୍ତ୍ତାଥି ଜୋର୍ ଦିଆଯାଇଛି। 2020 ମସିହାଥି 619 ନିୟୁତ ଲୋକ ତଲିଆ ପିଠିର ଯନ୍ତ୍ରଣାଥି ପୀଡ଼ିତ ହୋଇଥିବାର ଗୋଟିଏ ରିପୋର୍ଟନୁ ଜଣାପଡ଼ିଛି। 2050 ମସିହା ତକ ଏ ସଂଖ୍ୟା 843 ନିୟୁତକେ ବଢ଼ବା ବୋଲି ଆଶଙ୍କା କରାଯାଉଛି। ସଚେତନତା ଆଉ ସୁସ୍ଥ ଅଭ୍ୟାସ ଜରିଏ ଏ ସମସ୍ୟାକେ ଦୂର କରାଯାଇ ପାର୍ବା। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ WHO ର ଅନୁମୋଦନ ବିନା ଓଆର୍ଏସ୍ ଲେବଲ ଲଗାଯାଇ ନାଇପାରେ। ଏ ବାବଦେ ଆଜି ଭାରତୀୟ ଖାଦ୍ୟ ସୁରକ୍ଷା ଆଉ ମାନକ କର୍ତ୍ତୃପକ୍ଷ FSSAI ତରଫ ସବୁ ରାଜ୍ୟ କେନ୍ଦ୍ରଶାସିତ ଅଞ୍ଚଳକେ ଚିଠି କରିକିରି ନିର୍ଦ୍ଦେଶ ଦିଆଯାଇଛି। ଓଆର୍ଏସ୍ ଭୁଲ ଭାବେ ବ୍ୟବହାର ହେଲେ ବିପଦ ହୋଇପାରେ, ଇତାକେ ନଜରଥି ରଖିକରି FSSAI ତରଫ ଏ ନିର୍ଦ୍ଦେଶନାମା ଜାରି କରାଯାଇଛି। ଇତାର ସହିତ ଖାଦ୍ୟ ସୁରକ୍ଷା ଆଉ ମାନକ ଆଇନ 2006 ଆଉ ନିୟମାବଳୀର ବିଲ୍ କଡ଼ା ଅନୁପାଳନ କରବାରକେ ନିର୍ଦ୍ଦେଶ ଦିଆଯାଇଛି। ରାଜ୍ୟ ସମବାୟ ବିଭାଗ ତରଫ ସମ୍ବଲପୁରଠାରେ ଓଡ଼ିଶା ରାଜ୍ୟ ସମବାୟ ନୀତି 2005 ଆଞ୍ଚଳିକ କର୍ମଶାଳା ହୋଇଯାଇଛି। କାର୍ଯ୍ୟକ୍ରମଟି ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବନ୍ଦର, ଡ୍ରାଫ୍ଟିଂ କମିଟି ସଭ୍ୟ ଯୋଗେଶ୍ୱର ବାବୁ, ସାଂସଦ ପ୍ରତିନିଧି ଚନ୍ଦ୍ରଶେଖର ପଣ୍ଡା ଯୋଗଦେଇକରି ନୂଆ ସମବାୟ ନୀତି ବାବଦେ ଆଲୋଚନା କରିଥିଲେ। ଗାଁ ଇଲାକାର ସମବାୟ ଭିତ୍ତିଭୂମିକେ ବରକସ କରବାର, ଫି ଗାଁ ଗୋଟେ କୃଷି ସମବାୟ ସମିତି ଗଠନ, ସହଜ କୃଷି ଋଣ ଯୋଗାଇ ଦେବାର, ଆଦର୍ଶ ସେବା ସମବାୟ ସମିତି ଗଠନ ବାବଦେ କର୍ମଶାଳାଥି ଆଲୋଚନା କରାଯାଇଥିଲା। ଦେବଗଡ଼ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ତରଫ ଇନ୍ଦିରା ଗାନ୍ଧୀ ଷ୍ଟାଡିୟମ୍ଠାରେ ଜିଲ୍ଲାସ୍ତରୀୟ ବିଦ୍ୟାଳୟ ସମୂହ 14-17 ବର୍ଷ ବୟସର ଛାତ୍ରଛାତ୍ରୀମାନଙ୍କର କ୍ରୀଡ଼ା ଚୟନ କାର୍ଯ୍ୟକ୍ରମ ହୋଇଯାଇଛି। ଜିଲ୍ଲା ଶିକ୍ଷା ଅଧିକାରୀ ଗେନ୍ଦ୍ରା କୁଜୁରଙ୍କର ସଭାପତିତ୍ୱଥି ହୋଇଥିବା କାର୍ଯ୍ୟକ୍ରମଟି ମୁଖ୍ୟ ଅତିଥି ଭାବେ ଆରକ୍ଷୀ ଅଧୀକ୍ଷକ ଅନିଲ କୁମାର ମିଶ୍ର ଯୋଗ ଦେଇଥିଲେ। କାର୍ଯ୍ୟକ୍ରମଟି ଜିଲ୍ଲାର 3 ବ୍ଲକର 6 ଜୋନ୍ରୁ ବଛା ହୋଇକରି ଆସିଥିବା ଛାତ୍ରଛାତ୍ରୀମାନେ ଭାଗ ନେଇଛନ୍। ଓର୍ମାସ ପଞ୍ଚାୟତିରାଜ ଆଉ ପାନୀୟ ଜଳ ବିଭାଗ ତରଫ ସୁବର୍ଣ୍ଣପୁର ଜିଲ୍ଲା ବ୍ଲକ ଛକ ପାଖେ ଦୀପାବଳି ଉତ୍ସବ ବିକ୍ରୟ କେନ୍ଦ୍ରକେ ଜିଲ୍ଲାପାଳ ନୃପରାଜ ସାହୁ ଉଦ୍ଘାଟନ କରିଛନ୍ତି। କେନ୍ଦ୍ରର ସବୁ ଦୋକାନ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀମାନେ ତିଆରି କରିଥିବା ଭିନ୍ ଭିନ୍ ରକମର ଟେରାକୋଟା ଦରବ, ଧୂପକାଠି, ମାଟିର ଦୀପ ବିକ୍ରି କରାଯାଉଛି। କେନ୍ଦ୍ରକେ ଉଦ୍ଘାଟନ କରିକି ଜିଲ୍ଲାପାଳ ଶ୍ରୀ ସାହୁ ଲୋକଙ୍କର ଦରକାର ଅନୁସାରେ ଦରବ ତିଆରି କରିକି ବିକ୍ବାର ଲାଗି ତହକେଇଥିଲେ। ପାଣିପାଗ ଦେଶୁ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପୂରାପୂରି ଭାବେ ଫେରିଯାଇଛି। ଏହି ସମୟ ଭିତରେ ତାମିଲନାଡୁ, ଆନ୍ଧ୍ରପ୍ରଦେଶର ସମୁଦ୍ର ଖଣି ଇଲାକା, ଦକ୍ଷିଣ ଆଭ୍ୟନ୍ତରୀଣ କର୍ଣ୍ଣାଟକ ଆଉ କେରଳର ମାହେଠାରେ ଉତ୍ତର ପୂର୍ବ ମୌସୁମୀ ବାୟୁ ପ୍ରଭାବଟି ବର୍ଷା ମୂଲ ହୋଇଛି। ଗଲା 24 ଘଣ୍ଟା ଭିତରେ ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାର କଳାହାଣ୍ଡି ଜିଲ୍ଲାର 2-2 ଜାଗାନ ବର୍ଷା ହୋଇଛି। ଆଇବା 24 ଘଣ୍ଟା ଭିତରେ କଳାହାଣୀ, କନ୍ଧମାଳ ଆଉ ରାୟଗଡ଼ା ଜିଲ୍ଲାର 1-2 ଜାଗାନ ବିଜୁଳି ଘଡ଼ଘଡ଼ି ସାଙ୍ଗେ ବର୍ଷାକେ ନେଇକରି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫ ସତର୍କ ସୂଚନା ଜାରି କରାଯାଇଛି। ନୂଆପଡ଼ାର ଖରିଆର ରୋଡ୍ଠାରେ ବିଜେପିର ବିଜୟ ସଂକଳ୍ପ ସମାବେଶଟି ଯୋଗଦେଲେ ମୁଖ୍ୟମନ୍ତ୍ରୀ। ନୂଆପଡ଼ା ଉପନିର୍ବାଚନ ଲାଗି ଆଜି 6 ସ୍ୱାଧୀନ ପ୍ରାର୍ଥୀ ଦାଖଲ କଲେ ନାମାଙ୍କନ। ରାଜ୍ୟ ସରକାରୀ କର୍ମଚାରୀମାନଙ୍କର ମହଙ୍ଗା ଭତ୍ତା ବଢ଼ିଲା 3%। ସମ୍କର ଲାଗି ଖାଦ୍ୟ ନିରାପତ୍ତାର ଗୁରୁତ୍ୱକେ ନଜରଥି ରଖିକରି ଆଜି ପାଳନ ହେଉଛି ବିଶ୍ୱ ଖାଦ୍ୟ ଦିବସ। ଆଉ ଦେଶ ପୂରାପୂରି ଭାବେ ଫେରିଲା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ। ଆଜିର ଆଞ୍ଚଳିକ ଖବର ଇନ ଶେଷ ହେଲା। ଜୁହାର।